ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ବିକାଶ ଲାଗି 140 କୋଟି ଭାରତୀୟ ଏକ ମନରେ କାର୍ଯ୍ୟ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୁରିଲା 11 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଚଳିତ ଶିକ୍ଷାବର୍ଷରେ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା କରିବେ 14 ବିଦେଶୀ ବିଶ୍ୱବିଦ୍ୟାଳୟ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। 140 କୋଟି ଭାରତୀୟ ଏବେ ଦେଶର ବିକାଶ ଲାଗି ଏକ ମନରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି, ଦେଶର ବିକାଶ ଲାଗି ଯାହା କିଛି ଆବଶ୍ୟକ ତାହା ଭାରତରେ ହିଁ ନିର୍ମାଣ ହେବ, କାରଣ ଏହା ହେଉଛି ସମୟର ଆବଶ୍ୟକତା। ଶ୍ରୀ ମୋଦି ଆଜି ଗୁଜରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି।
ଇନ୍ ବର୍ଷ ମେ ଦେଶ ନେ ଭୋ ଫୈସଲେ ଲିଏ ଜୋ ଅକଳ୍ପନୀୟ ଥେ ଅଭୂତପୂର୍ବ ହେ। ଇନ୍ ବର୍ଷ ମେ ଦେଶ ନେ ଦଶକୋ ପୁରାନୀ ବେଡ଼ିଓ କୋ ତୋଡ଼ା ହେ। ଦେଶ ହର ସେକ୍ଟର ମେ ଆଗେ ବଢ଼ା ହେ। ଆଜ ଦେଶ ନିରାଶା କେ ଅନ୍ଧକାର ସେ ନିକଲ କର ବିଶ୍ୱାସ କେ ଉଜାଲେ ମେ ତିରଙ୍ଗା ଫହରା ରହା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଦାହୋଦଠାରେ 24,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିଛନ୍ତି। ଗୁଜରାଟକୁ ଦୁଇଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଦାହୋଦ ଲୋକୋମୋଟିଭ୍ ନିର୍ମାଣ ପ୍ଲାଣ୍ଟକୁ ଲୋକାର୍ପଣ କରିଛନ୍ତି। ଆସନ୍ତା 11 ବର୍ଷ ମଧ୍ୟରେ ଏହି ପ୍ଲାଣ୍ଟରୁ 1,200 ବିଦ୍ୟୁତ୍ ଆଧାରିତ ଲୋକୋମୋଟିଭ୍ସ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। 21,000 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟ ଆଧୁନିକ ଲୋକୋମୋଟିଭ୍ ଉତ୍ପାଦନ ସହ ରେଳବାଇର ମାଲ ପରିବହନ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ। ଏହି ପ୍ରକଳ୍ପ ମେକ୍ ଇନ୍ ଇଣ୍ଡିଆ ଦୃଷ୍ଟିକୋଣକୁ ପୂରଣ କରିବା ସହିତ ବିଶ୍ୱ ପାଇଁ ପ୍ରସ୍ତୁତ ପଦକ୍ଷେପକୁ ମଧ୍ୟ ତ୍ୱରାନ୍ୱିତ କରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 9,000 ଅଶ୍ୱଶକ୍ତି ବିଶିଷ୍ଟ ବୈଦ୍ୟୁତିକ ଲୋକୋମୋଟିଭ୍ ଇଞ୍ଜିନ୍ର ଶୁଭାରମ୍ଭ କରିଛନ୍ତି। ଏହା ଦେଶର ସବୁଠାରୁ ଶକ୍ତିଶାଳୀ ରେଳ ଇଞ୍ଜିନ୍ ଭାବେ ମାନ୍ୟତା ପାଇଛି। 5,000 ଟନ୍ ବିଶିଷ୍ଟ ମାଲବାହୀ ଡବାକୁ ଘଣ୍ଟା ପ୍ରତି 120 କିଲୋମିଟର ବେଗରେ ଏହି ଇଞ୍ଜିନ୍ ଟାଣି ନେବାର କ୍ଷମତା ରଖିଛି। ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
साथियों दाहोद में ये जो इंजन बना है ये हाई क्वालिटी और कम दाम। भाई गुजरात की तो खास बात होती है अपने दाम कम क्वालिटी ज्यादा, इसीलिए दुनिया भर में इसको एक्सपोर्ट कर पाएंगे। और इस इंजन का नाम क्या है, शु नाम छे? D9। D9 मैंने दाहोद 9000।
ଶ୍ରୀ ମୋଦି ଏହା ପୂର୍ବରୁ ଭଦୋଦରାରେ ଏକ ରୋଡ୍ ଶୋ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 11 ବର୍ଷ ପୂରଣ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 11 ବର୍ଷର କାର୍ଯ୍ୟକାଳ ମଧ୍ୟ ପୂରଣ କରିଛନ୍ତି। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଶପଥ ଗ୍ରହଣ କରିଥିଲେ। ସେହିଦିନଠାରୁ ଭାରତର ଆଧୁନିକ ରାଜନୈତିକ ଇତିହାସରେ ପରିବର୍ତ୍ତନ ଦେଖାଦେଇଥିଲା। 30 ବର୍ଷର ମିଳିତ ଶାସନ ବ୍ୟବସ୍ଥାକୁ ପ୍ରତିହତ କରି ବିଜେପି ଲୋକମାନଙ୍କୁ ଏକ ସ୍ୱଚ୍ଛ ଏବଂ ନିର୍ଣ୍ଣାୟକ ଶାସନ ବ୍ୟବସ୍ଥା ପ୍ରଦାନ କରିଆସିଛି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଶ୍ରୀ ମୋଦି।
मैं नरेंद्र दामोदर दास मोदी ईश्वर की शपथ लेता हूं कि मैं विधि द्वारा स्थापित भारत के संविधान के प्रति सच्ची श्रद्धा और निष्ठा रखूंगा। मैं भारत की प्रभुता और अखंडता का अक्षण रखूंगा।
ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 11 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିତ୍ତିଭୂମିର ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ବିଶ୍ୱରେ ଭାରତ ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି ଏବଂ 2047 ସୁଦ୍ଧା ଦେଶକୁ ବିକଶିତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱ ନିଶ୍ଚିତ ସଫଳତା ଆଣିବ ବୋଲି ଆଶା କରାଯାଉଛି। ଚଳିତ ଶିକ୍ଷାବର୍ଷରେ ଭାରତରେ 14 ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ପ୍ରତିଷ୍ଠା କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସମ୍ପୃକ୍ତ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀରେ ଲିଭରପୁଲ ବିଶ୍ୱବିଦ୍ୟାଳୟକୁ ଅନୁମତିପତ୍ର ପ୍ରଦାନ ଉତ୍ସବରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱର ପ୍ରମୁଖ ବିଶ୍ୱବିଦ୍ୟାଳୟ ସହ ଭାଗିଦାରୀ ଦେଶର ଶିକ୍ଷାକୈନ୍ଦ୍ରିକ ପଦକ୍ଷେପକୁ ଆହୁରି ଆଗକୁ ନେବ। ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ଆସନ୍ତା ବର୍ଷରୁ ଲିଭରପୁଲ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ କାର୍ଯ୍ୟ କରିବ। ଗୁଜରାଟରେ ଅଷ୍ଟ୍ରେଲିଆର 2 ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।
ଭାରତ ମେ ବୈଷୟିକ ନାଗରିକ ତୟାର ହୋ ଇସକୋ ଧ୍ୟାନ ମେ ରଖତେ ହୁଏ ହମ ବିଶ୍ୱ କି ଜୋ ଅଚ୍ଛେ ୟୁନିଭର୍ସିଟି ହେ କୋ ଭାରତ ମେ ଆମନ୍ତ୍ରିତ କର ରହେ ହେଁ। ଗ୍ଲୋବାଲ ଷ୍ଟାଣ୍ଡାର୍ଡସ୍ ମେ ଜୋ 500 ରାଙ୍କ ୟୁନିଭର୍ସିଟି ହେ ଉନକୋ ଭାରତ ଜୋ ଆନା ଚାହେଁଗେ ହମାରୀ ଷ୍ଟେମ୍ ଏଜୁକେସନ ମେ ବିଜନେସ୍ ଆଡମିନିଷ୍ଟ୍ରେସନ ମେ ଜୋ ଲୋକ यहाँ कोर्स खोलना चाहेंगे उनको हम अनुमति देंगे। गुजरात की गिफ्ट सिटी में 2 यूनिवर्सिटी ऑस्ट्रेलियन यूनिवर्सिटी अपना पढ़ाई शुरू कर दिए हैं। इस साल यूके के साउथ हैम्पटन गुड़गांव में अपना पढ़ाई शुरू कर देगा। अभी अभी हम लोगों ने यूके की लिवरपूल को LOI अभी अभी हस्तांतरित किया।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3 ମହାରାଷ୍ଟ୍ର ଗସ୍ତରେ ଯାଇଛନ୍ତି। ପୂର୍ବାହ୍ନରେ ନାଗପୁରର ଜାମଠାସ୍ଥିତ ଜାତୀୟ କ୍ୟାନ୍ସର ପ୍ରତିଷ୍ଠାନର ସ୍ୱସ୍ଥି ନିବାସର ଶିଳାନ୍ୟାସ କରିଛନ୍ତି। ଅପରାହ୍ନରେ କାମ୍ଠି ଅନ୍ତର୍ଗତ ଚିଚୋଲିସ୍ଥିତ ଜାତୀୟ ଫରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ନାଗପୁର କ୍ୟାମ୍ପସ୍ର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଜେଏମ୍ ବ୍ୟାସ୍ କହିଛନ୍ତି, ଏହି ନୂତନ କ୍ୟାମ୍ପସ୍ ଦକ୍ଷ ଫରେନ୍ସିକ୍ ବିଶେଷଜ୍ଞ ସୃଷ୍ଟି କରିବାରେ ସହାୟକ ହେବ। ବିଶ୍ୱବିଦ୍ୟାଳୟର ଏହା 11ତମ କ୍ୟାମ୍ପସ୍ ହୋଇଥିବାବେଳେ ମହାରାଷ୍ଟ୍ରରେ ପ୍ରଥମ ବୋଲି ଜଣାପଡ଼ିଛି। ଶ୍ରୀ ଶାହା ଆଜି ନାନ୍ଦେଡ଼ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଆସନ୍ତାକାଲି ମୁମ୍ବାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସୁନିଶ୍ଚିତ ଅଗ୍ନି ନିରାପତ୍ତା ଧନଜୀବନର ସୁରକ୍ଷା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟର ପରାମର୍ଶଦାତା ପ୍ରଶାନ୍ତ ଲୋନକର ଏବଂ ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଓ 011-2331-4444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗତକାଲି ଗାଇନାଠାରେ ପହଞ୍ଚିଛନ୍ତି। ଚେଦି ଜଗନ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି ସମ୍ପର୍କରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଏହି ସର୍ବଦଳୀୟ ମଣ୍ଡଳୀ ଗାଇନା ଗସ୍ତରେ ଅଛନ୍ତି। ଏନ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ କାତାରର ପ୍ରମୁଖ ସମ୍ଭାଦପତ୍ର ଅଲ୍ ସାର୍କ ଏବଂ ପେନିନ୍ସୁଲାର ସମ୍ପାଦକୀୟ ମଣ୍ଡଳୀ ସହ ଆଲୋଚନା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ଏହି ପରିପ୍ରେକ୍ଷୀରେ ଭାରତର ପଦକ୍ଷେପ ସମ୍ପର୍କରେ ଏହି ପ୍ରତିନିଧି ମଣ୍ଡଳୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଜି ଏବଂ ଆସନ୍ତାକାଲି କୁଏତ୍ଠାରେ କୂଟନୈତିକ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଆତଙ୍କବାଦ ବିରୁଦ୍ଧରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଏହି ପ୍ରତିନିଧି ମଣ୍ଡଳୀ ସେଠାକାର ନେତୃବୃନ୍ଦଙ୍କୁ ଅବଗତ କରାଇବେ। ମାଲଦ୍ୱୀପ ବୈଦେଶିକ ମନ୍ତ୍ରୀ ଡକ୍ଟର ଅବଦୁଲ୍ଲା ଖଲିଲ୍ 3 ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହା ହେଉଛି ତାଙ୍କର ତୃତୀୟ ଭାରତ ଗସ୍ତ। ଡକ୍ଟର ଖଲିଲ୍ ଆଜି ଭାରତ ମାଳଦ୍ୱୀପ ବ୍ୟାପକ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ସହଯୋଗ ଉପରେ ଆଲୋଚନା କରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଆଇପିଏଲ୍ T20 ଶୃଙ୍ଖଳାରେ 2 ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟନ୍ସକୁ 83 ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 110 କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ବିକାଶ ଲାଗି 140 କୋଟି ଭାରତୀୟ ଏକ ମନରେ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 11 ବର୍ଷ। ଚଳିତ ଶିକ୍ଷାବର୍ଷରେ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା କରିବେ 14 ବିଦେଶୀ ବିଶ୍ୱବିଦ୍ୟାଳୟ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।